ହ୍ୟାଲୋ, ନମସ୍କାର, ମୁଁ ସତ୍ୟଭାମା ଭୋଇ, 49 ନମ୍ବର ୱାର୍ଡ ବରମୁଣ୍ଡା ଭୋଇ ସାହି। ଆମେ ଚାହୁଁଛୁ ମାସକୁ ମାସ ପାଣିଟା ଟିକେ ଚେକିଂରେ ଭଲ ହୁଅନ୍ତା, ଟେଷ୍ଟ କରିବେ ଆଉ ପାଣିଟା ମଝିରେ ମଝିରେ ମଇଳା ଆସୁଛି, ସେଥିପାଇଁ ଟିକେ ଟେଷ୍ଟ କଲେ ଭଲ ହୁଅନ୍ତା।